ଚହଳ ବୟସି ଆଗରୁ ସତୁରୀ ଅସି ମହପତି ଗିରି ଯାଉଥିବ ଯେ ତାର ଲଭର ବେଶୀ ହେ ପଛରେ ଦେଖିବୁ ଷୋହଳ ବୟସି ଆଗରୁ ସତୁରୀ ଅସି ମହପତି ଗିରି ଯାଉଥିବ ଯେ ତାର ଲଭର ବେଶୀ ଗରି ହଉ କି ସେ ସାବିନି ଗୋଟିଏ ଲାଉର ମଞ୍ଜି ଲଭରକୁ ନେଇ ଡେଟିଂ ଯିବେ ଦେଖି ରାଶି ଫଳ ପାଞ୍ଜି ପ୍ରେମ କରିବାକୁ ଏଠି ଲାଗୁଛି ଡେଞ୍ଜର ଆଜିକାଲିକା ଲଭର ଲଭରେ ଫିଫ୍ଟି ଫିଫ୍ଟି ଧୋକାରେ ଶହେ ନମ୍ବର ଲଭରେ ଫିଫ୍ଟି ଫିଫ୍ଟି ଧୋକାରେ ଶହେ ନମ୍ବର ଲଭର ଲଭରେ ଫିଫ୍ଟି ଫିଫ୍ଟି ଧୋକାରେ ଶହେ ନମ୍ବର।